ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦେଶର ବିକାଶ ଯାତ୍ରାରେ ନୂଆ ଅଧ୍ୟାୟ ସୃଷ୍ଟିର ବାର୍ତ୍ତା ପ୍ରଦାନ କରିଛି ଚଳିତ ବର୍ଷର ମହାକୁମ୍ଭ ମେଳା, କହିଲେ ପ୍ରଧାନମନ୍ତ୍ରୀ। ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଲେ ୟୁରୋପୀୟ କମିଶନର ଅଧ୍ୟକ୍ଷ, ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଆଲୋଚନା। ତିରୁଚିରାପଲ୍ଲୀଠାରେ ବିଜ୍ଞାନ ଭିତ୍ତିକ ବିକଶିତ ଭାରତ ସଚେତନତା ର୍ୟାଲିକୁ ଉଦ୍ଘାଟନ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଦିଲ୍ଲୀ ବିଧାନସଭାର ଉପବାଚସ୍କତି ହେଲେ ବିଜେପିର ମୋହନ ସିଂହ ବିଷ୍ଟ, ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ବାତିଲ ହେଲା ଆଜିର ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦିବ୍ୟ ଭବ୍ୟ ମହାକୁମ୍ଭ ମେଳା ହଜାର ବର୍ଷ ଲାଗି ଭାରତର ଜାତୀୟ ଚେତନାକୁ ବଳଶାଳୀ କରିପାରିଛି ଏବଂ ଏହା ଦେଶ ଓ ସମାଜକୁ ନୂତନ ଦିଗ୍ଦର୍ଶନ ଦେଇଛି। ଶ୍ରୀ ମୋଦି କହିଛନ୍ତି ଦୀର୍ଘ 144 ବର୍ଷ ପରେ ଚଳିତଥର ମହାକୁମ୍ଭ ହୋଇଛି ଏବଂ ଭାରତର ବିକାଶ ଯାତ୍ରାରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟିର ବାର୍ତ୍ତା ପ୍ରଦାନ କରିଛି। ଏନେଇ ଶ୍ରୀ ମୋଦି ତାଙ୍କର ଭାବନାକୁ ଏକ ବ୍ଲଗ୍ ମାଧ୍ୟମରେ ସେୟାର କରିଛନ୍ତି। ମହାକୁମ୍ଭରେ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ଏହା ପ୍ରୟାଗରାଜଠାରେ ଏକତାର ମହାକୁମ୍ଭ ବୋଲି ଶ୍ରୀ ମୋଦି କହିଛନ୍ତି, ଯେଉଁଠାରେ 140 କୋଟି ଭାରତୀୟ ଗୋଟିଏ ସ୍ଥାନରେ ଏକ ସମୟରେ ସମବେତ ହୋଇପାରିଥିଲେ। ଗଙ୍ଗା ଯମୁନା ସରସ୍ୱତୀର ମିଳନସ୍ଥଳ ସଙ୍ଗମରେ ଶ୍ରଦ୍ଧାଳୁମାନଙ୍କର ବୁଡ଼ ପକାଇବା ସେମାନଙ୍କର ଏକାନ୍ତ କାମ୍ୟ ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରି କହିଛନ୍ତି ଏହି ଏକତାର ମହାକୁମ୍ଭ ଦେଶକୁ ବିକଶିତ ଭାରତ ଦିଗରେ ଆଗେଇ ନେବା ଲାଗି ନୂତନ ସଂକଳ୍ପ ସୃଷ୍ଟି କରିବ। ଏକତା ସୂତ୍ରରେ ବାନ୍ଧି ହୋଇ ନୀତି ଓ ଆଦର୍ଶରେ ଆଗେଇ ନେବାକୁ ଶ୍ରୀ ମୋଦି ପ୍ରତ୍ୟେକଙ୍କୁ ଆହ୍ୱାନ ଦେଇଛନ୍ତି। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡର୍ ଲିଏନ୍ ଆଜି ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀମତୀ ଉର୍ସୁଲା ଆଜି ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ୟୁରୋପ ସହ ଭାରତର ସମ୍ପର୍କ କ୍ଷେତ୍ରରେ ଶ୍ରୀମତୀ ଉର୍ସୁଲାଙ୍କ ଚିନ୍ତାଧାରାକୁ ଭୂୟସୀ ପ୍ରଶଂସା କରିଛନ୍ତି। ୟୁରୋପୀୟ ସଂଘର କମିଶନରମାନଙ୍କ ଭାରତ ଗସ୍ତ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। 27ରୁ 22ଟି ୟୁରୋପୀୟ ସଂଘ କମିଶନର ଭାରତକୁ ଦୁଇଦିନିଆ ଗସ୍ତରେ ଆସିଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପ୍ରତିନିଧିସ୍ତରୀୟ ଆଲୋଚନା ଯୋଗୁଁ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହୋଇପାରିବ। 2004 ଭାରତ ଓ ୟୁରୋପ ମଧ୍ୟରେ ରଣନୈତିକ ଭାଗିଦାରୀ ସମ୍ପର୍କ ବଜାୟ ରହିଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ବ୍ୟାପକ ଏବଂ ଗଭୀର ହେବାର ଆଶା କରାଯାଉଛି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଆସନ୍ତାକାଲି ମୁମ୍ବାଇରେ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ। କୋଇଲା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ରୋଡ୍ ଶୋ'ରେ କୋଇଲା କ୍ଷେତ୍ରରେ ନିବେଶ ଏବଂ ବାଣିଜ୍ୟିକ କୋଇଲା ଖଣି ନିଲାମ ସମ୍ପର୍କିତ ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭାଗିଦାରୀ, ଉଦ୍ୟୋଗୀ ଏବଂ ନିବେଶକମାନେ ଅଂଶଗ୍ରହଣ କରିବେ। କୋଇଲା ମନ୍ତ୍ରଣାଳୟର ସଚିବ ବିକ୍ରମ ଦେବଦତ୍ତ, ଅତିରିକ୍ତ ସଚିବ ରୁପିନ୍ଦର ବରାର ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ରୋଡ୍ ଶୋ'ରେ ସାମିଲ ହେବେ। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଏହି ରୋଡ୍ ଶୋ' ରାଷ୍ଟ୍ରବ୍ୟାପୀ ପୁଞ୍ଜିନିବେଶକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଅଭିଯାନର ଅଂଶସ୍ୱରୂପ। ଏହା ମାଧ୍ୟମରେ ମନ୍ତ୍ରଣାଳୟର ସ୍ୱଚ୍ଛ ନିବେଶକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାର ଆଶା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ତିରୁଚିରାପଲ୍ଲୀଠାରେ ବିଜ୍ଞାନ ଭିତ୍ତିକ ବିକଶିତ ଭାରତ ସମ୍ପର୍କିତ ସଚେତନତା ର୍ୟାଲିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ବୈଜ୍ଞାନିକ ସାର୍ ସିଭି ରମନ ରମଣ ରଶ୍ମି ଆବିଷ୍କାର କରିଥିବା ପରିପ୍ରେକ୍ଷୀରେ ଆସନ୍ତାକାଲି ଜାତୀୟ ବିଜ୍ଞାନ ଦିବସ ଦେଶବ୍ୟାପୀ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ତିରୁଚିରାପଲ୍ଲୀଠାରେ ବିଜ୍ଞାନ ସଚେତନତା ର୍ୟାଲି ଆୟୋଜିତ ହେଉଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ତିରୁଚିରାପଲ୍ଲୀସ୍ଥିତ ନ୍ୟାସନାଲ୍ ସ୍କୁଲ୍ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏନ୍ଆଇଟି ତ୍ରିଚିର ନିର୍ଦ୍ଦେଶକ ଡକ୍ଟର ଆଘିଲା ଏହି ର୍ୟାଲିକୁ ପତାକା ଦେଖି ଶୁଭାରମ୍ଭ କରିଥିଲେ। ଏଥିରେ ଏନ୍ଏସ୍ଏସ୍ର 4000 ଛାତ୍ରଛାତ୍ରୀ ଏବଂ ଏନ୍ୱାଇକେଏସ୍ର ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସତ୍ନା ଜିଲ୍ଲାର ଚିତ୍ରକୁଟରେ ଭାରତରତ୍ନ ନାନାଜୀ ଦେଶମୁଖଙ୍କ 75ତମ ପୁଣ୍ୟତିଥିରେ ସାମିଲ ହୋଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶ୍ରୀ ଶାହା ସମାଜ ସଂସ୍କାରକ ନାନାଜୀ ଦେଶମୁଖଙ୍କ ଅବଦାନକୁ ପ୍ରଶଂସା କରି କହିଛନ୍ତି ଏହି ମହାନ ବ୍ୟକ୍ତିଙ୍କ ଅବଦାନ ଯୋଗୁଁ ଗୋଟିଏ ଯୁଗର ପରିବର୍ତ୍ତନ ହୋଇପାରିଛି। କଳା, ରାଜନୀତି, ଶିଳ୍ପ ଏବଂ ସେବା କ୍ଷେତ୍ରରେ ନାନାଜୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଆକାଶବାଣୀରୁ ଦିଲ୍ଲୀ ବିଧାନସଭାର ପବ୍ଲିକ୍ ଆକାଉଣ୍ଟସ୍ କମିଟି ପୂର୍ବ ଆପ୍ ସରକାରଙ୍କ ଅବକାରୀ ନୀତିର ସିଏଜି ରିପୋର୍ଟକୁ ପରୀକ୍ଷା ନିରୀକ୍ଷା କରିବ। ସିଏଜି ରିପୋର୍ଟରେ 2021 ଲାଗୁ ହୋଇଥିବା ମଦନୀତି ଯୋଗୁଁ ରାଜସ୍ୱ କ୍ଷତି ପରିମାଣ 2,000 କୋଟି ଟଙ୍କା ହୋଇଥିଲା ବୋଲି ଦର୍ଶାଯାଇଥିଲା। ବିଜେପି ବିଧାୟକମାନେ ଏହି ଘଟଣାର ତଦନ୍ତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିବା ଯୋଗୁଁ ଦିଲ୍ଲୀ ବିଧାନସଭା ବାଚସ୍କତି ବିଜେନ୍ଦର ଗୁପ୍ତା ଏହି ଘୋଷଣା କରିଛନ୍ତି। ଆସନ୍ତା 3 ମାସ ମଧ୍ୟରେ କମିଟି ତା'ର ରିପୋର୍ଟ ପ୍ରଦାନ କରିବ ବୋଲି ଶ୍ରୀ ଗୁପ୍ତା କହିଛନ୍ତି। ବାଚସ୍କତି ଦିଲ୍ଲୀ ବିଧାନସଭା ସଚିବଙ୍କୁ ସିଏଜି ରିପୋର୍ଟକୁ ଦିଲ୍ଲୀ ଅବକାରୀ ବିଭାଗକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଏବଂ 1 ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଅଧିବେଶନର ତୃତୀୟ ଦିନରେ ସର୍ବସମ୍ମତିକ୍ରମେ 6 ଥର ବିଧାୟକ ହୋଇଥିବା ମୋହନ ସିଂ ବିଷ୍ଟ ଆଜି ଦିଲ୍ଲୀ ବିଧାନସଭାରେ ନୂତନ ଉପବାଚସ୍ପତି ଭାବେ ମନୋନୀତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଉପବାଚସ୍କତି ପଦ ପାଇଁ ଶ୍ରୀ ବିଷ୍ଟଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ବିଷ୍ଟ ଆପ୍ର ଅଦିଲ ଅହମ୍ମଦ ଖାଁଙ୍କୁ ମୁସ୍ତାଫାବାଦ ନିର୍ବାଚନ ମଣ୍ଡଳୀରୁ 70,000 ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ। ବିହାରରେ ଗତକାଲି ନୀତିଶ କୁମାର ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା 7 ଜଣ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ସଞ୍ଜୟ ସରାଓଗିଙ୍କୁ ରାଜସ୍ୱ ଓ ଭୂସଂସ୍କାର ବିଭାଗ, ଡକ୍ଟର ସୁନୀଲ କୁମାରଙ୍କୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ଏବଂ ଜିବେଶ କୁମାରଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ରାଜକୁମାର ସିଂଙ୍କୁ ପର୍ଯ୍ୟଟନ, ମୋତିଲାଲ ପ୍ରସାଦଙ୍କୁ କଳା ସଂସ୍କୃତି ଏବଂ ଯୁବ ବ୍ୟାପାର ବିଭାଗ, ବିଜୟ କୁମାର ନନ୍ଦଙ୍କୁ ବିପର୍ଯ୍ୟୟ ପରିଚାଳନା, କ୍ରିଷ୍ଣା କୁମାର ମଣ୍ଟୁଙ୍କୁ ସୂଚନା ଓ ପ୍ରଯୁକ୍ତି ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ କୃଷି ଏବଂ ଖଣି ଓ ଭୂ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଏସ୍ପି ସିଂ ବାଘେଲ ଏବଂ ଜର୍ଜ କୁରିଆନ୍ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ବିଜେତାମାନଙ୍କୁ ପ୍ରାଣୀମିତ୍ର ଏବଂ ଜୀବେଦୟା ପୁରସ୍କାର ପ୍ରଦାନ କରିଛନ୍ତି। ଶ୍ରୀ ବାଘେଲ କହିଛନ୍ତି ଏହି ପୁରସ୍କାର ଲୋକମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ସହ ପ୍ରାଣୀମାନଙ୍କ ପ୍ରତି ଦୟା ମନୋଭାବ ସୃଷ୍ଟି ଲାଗି ପ୍ରୋହାହନ ଯୋଗାଇଦେବ। ପ୍ରାଣୀ କଲ୍ୟାଣ ଏବଂ ପ୍ରାଣୀ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ଗୋଲ୍ଡ କାର୍ଡ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ବିଦେଶରୁ ବିଶେଷକରି ଭାରତରୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଭାବାନ ବ୍ୟକ୍ତିଙ୍କୁ ନିଜ ଦେଶକୁ ଆକୃଷ୍ଟ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ହାର୍ଭାର୍ଡ, ଷ୍ଟାନ୍ଫୋର୍ଡ ଭଳି ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଏବଂ ବିଦେଶରୁ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆମେରିକାରେ ରହି କାମ କରିବାକୁ ଏହା ସୁଯୋଗ ପ୍ରଦାନ କରିବ। ଏଥିନିମନ୍ତେ ସେମାନଙ୍କୁ $50,00,000 ଫି ଦେବାକୁ ପଡ଼ିବ। ବିଦେଶୀମାନେ ଆମେରିକାରେ ନାଗରିକତ୍ୱ ହାସଲ କରିବାରେ ଏହି ଯୋଜନା ସହାୟକ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି ସମ୍ପ୍ରତି ଦେଶରେ ଚାଲିଥିବା ଦେଶାନ୍ତର ବ୍ୟବସ୍ଥା ଯୋଗୁଁ ଆନ୍ତର୍ଜାତିକ ସ୍ତରୀୟ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କ ଦକ୍ଷତାକୁ ସଙ୍କୁଚିତ କରାଯାଇଛି। ପ୍ରସ୍ତାବିତ ଗୋଲ୍ଡ କାର୍ଡ ଯୋଗୁଁ ଆମେରିକୀୟ କମ୍ପାନୀମାନେ ବିଭିନ୍ନ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଆସୁଥିବା ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେଇପାରିବେ। ଆଶାୟୀ ଯୁବଗୋଷ୍ଠୀ ଏହି ଗୋଲ୍ଡ କାର୍ଡ କିଣି ଆମେରିକୀୟ କମ୍ପାନୀଗୁଡ଼ିକରେ କର୍ମନିଯୁକ୍ତି ପାଇପାରିବେ। ଆସନ୍ତା 2 ସପ୍ତାହ ମଧ୍ୟରେ ଗୋଲ୍ଡ କାର୍ଡ ବିକ୍ରି ହେବାର ଆଶା କରାଯାଉଛି। ଇନ୍ଭେଷ୍ଟର ଭିସା EB-5 ବଦଳରେ ଏହି ନୂତନ ଗୋଲ୍ଡ କାର୍ଡ ପ୍ରଚଳନ କରାଯିବ। ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ବାତିଲ ହୋଇଛି। ରାଓ୍ୱଲପିଣ୍ଡିଠାରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଗ୍ରୁପ୍ ଏ ପର୍ଯ୍ୟାୟର ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ମହିଳା ଟି20 କ୍ରିକେଟ୍ ପ୍ରିମିୟର ଲିଗ୍ରେ ଆଜି ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଆଉ କିଛି ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ଟସ୍ ଜିତି ଗୁଜରାଟ ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଦେଶର ବିକାଶ ଯାତ୍ରାରେ ନୂଆ ଅଧ୍ୟାୟ ସୃଷ୍ଟିର ବାର୍ତ୍ତା ପ୍ରଦାନ କରିଛି ଚଳିତ ବର୍ଷର ମହାକୁମ୍ଭ ମେଳା, କହିଲେ ପ୍ରଧାନମନ୍ତ୍ରୀ। ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଲେ ୟୁରୋପୀୟ କମିଶନର ଅଧ୍ୟକ୍ଷ, ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଆଲୋଚନା। ତିରୁଚିରାପଲ୍ଲୀଠାରେ ବିଜ୍ଞାନ ଭିତ୍ତିକ ବିକଶିତ ଭାରତ ସଚେତନତା ର୍ୟାଲିକୁ ଉଦ୍ଘାଟନ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଦିଲ୍ଲୀ ବିଧାନସଭାର ଉପବାଚସ୍କତି ହେଲେ ବିଜେପିର ମୋହନ ସିଂ ବିଷ୍ଟ ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ବାତିଲ ହେଲା ଆଜିର ମ୍ୟାଚ୍। ସମ୍ବାଦ ଶେଷ ହେଲା।